ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ। ବିଭିନ୍ନ ସଡ଼କ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ। ମିଶନ ଶକ୍ତି ଗୃହ ଓ ମିଶନ ଶକ୍ତି ବଜାର ମହିଳାଙ୍କ ପାଇଁ ରୋଜଗାରର ମାର୍ଗ ଉନ୍ମୁକ୍ତ କରିଛି, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜିଠୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା, ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଝଡ଼ବର୍ଷାର ସମ୍ଭାବନା। ବିସ୍ତୃତ ସମ୍ବାଦ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଆସନ୍ତାକାଲି ସକାଳେ କଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା କାର୍ଯ୍ୟାନ୍ୱୟନ ହେଉଥିବା ବିଭିନ୍ନ ସଡ଼କ ପ୍ରକଳ୍ପର ସମୀକ୍ଷା କରିବେ। ଶ୍ରୀ ଗଡ଼କରୀ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟାନ୍ୱୟନ ହେଉଥିବା ପ୍ରାୟ 4,000 କୋଟି ଉର୍ଦ୍ଧ୍ୱ ଟଙ୍କାର 19 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ 13 ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣରେ 2,905 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ସେହିପରି 4 CRIF ପୋଲ ନିର୍ମାଣରେ 427 କୋଟି ଟଙ୍କା ଏବଂ 2 ରାଜପଥ ପ୍ରକଳ୍ପର ବ୍ୟୟ ଅଟକଳ 841 କୋଟି ଟଙ୍କା ରହିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ସଡ଼କ ଭିତ୍ତିଭୂମି ଓ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ 8ମ ସ୍ଥାନରେ ରହିଛି। ଓଡ଼ିଶାକୁ ଏ କ୍ଷେତ୍ରରେ 1 ସ୍ଥାନରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ SC/ST ହବ୍ ସମ୍ମିଳନୀ ଓ PM ବିଶ୍ୱକର୍ମା ଜାତୀୟ କର୍ମଶାଳାର ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର MSME ମନ୍ତ୍ରୀ ଜିତନ ରାମ ମାଝୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଅଛନ୍ତି। ମିଶନ ଶକ୍ତି ଗୃହ ଓ ମିଶନ ଶକ୍ତି ବଜାର ମହିଳାମାନଙ୍କୁ ରୋଜଗାର ଦେବାର ପନ୍ଥା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକର ପୁନର୍ଗଠନ ହେବା ସହ ଜିଲ୍ଲା ଓ ରାଜ୍ୟସ୍ତରରେ ସଂଗଠନରେ ମଧ୍ୟ ନୂଆ ନିଯୁକ୍ତି ମିଳିବ ବୋଲି ଶ୍ରୀମତୀ ପରିଡ଼ା ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଏହାଛଡ଼ା ଆସନ୍ତା ମାସରେ GPLF, CLF ଓ BLFର ପୁନର୍ଗଠନ କରାଯିବ। ଏବେ ରାଜ୍ୟ ସରକାରଙ୍କର ମିଶନ ଶକ୍ତି ପକ୍ଷରୁ ସବୁ ଘରକୁ ଯୋଡ଼ିବା କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
ମିଶନ ଶକ୍ତି ଗୃହ, ମିଶନ ଶକ୍ତି ବଜାର, ଇଏ ହେଉଛି ମହିଳାମାନଙ୍କୁ ରୋଜଗାର ଦେବାର ପନ୍ଥା। ଇଏ ପନ୍ଥାକୁ ଆଗକୁ ନିଆଯିବ, ଯେଉଁଥିରେ ମହିଳା ଟ୍ରେନିଂ ବି ପାଇବେ, ବିକାଶ ବି ପାଇବେ, ବ୍ରାଣ୍ଡ ବି ଆସିବ। ଅପେକ୍ଷା କରନ୍ତୁ ମାସେ 2 ମିଶନ ଶକ୍ତି ତା କଳେବର ବଢ଼େଇବାକୁ ଯାଉଛି।
ଦେଶରେ ଖୁଚୁରା ହାର 3.34% ହ୍ରାସ ପାଇଛି। ଏହା ପୂର୍ବରୁ ଅଗଷ୍ଟ 2019 ଏହା 3.28% ସ୍ତରରେ ଥିଲା। ପନିପରିବା ଏବଂ ପ୍ରୋଟିନ୍ଯୁକ୍ତ ଖାଦ୍ୟର ମୂଲ୍ୟ ହ୍ରାସ ହେତୁ ଗତ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ପ୍ରାୟ ଗତ 6 ମଧ୍ୟରେ ସର୍ବନିମ୍ନ ହାରକୁ ହ୍ରାସ ପାଇଥିବା ସୂଚନା ମିଳିଛି। ଭୁବନେଶ୍ୱରରେ ଆସନ୍ତା 19 ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ICC ଦିନିକିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ବିକଶିତ ଓଡ଼ିଶାର ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ରାଜ୍ୟର ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ସହ ଏହାର ପଦକ୍ଷେପଗୁଡ଼ିକୁ ସମନ୍ୱୟ କରିବାକୁ ଆମେ ପ୍ରତିବଦ୍ଧ ବୋଲି ରାଜ୍ୟ ପରିଷଦ ଅଧ୍ୟକ୍ଷ ରାଜୀବ ସାହୁ କହିଛନ୍ତି। ଓଡ଼ିଆ ପ୍ରଫେସର ତଥା ଓଷାର ପୂର୍ବତନ ସଭାପତି ଡକ୍ଟର ଦିଗମ୍ବର ମିଶ୍ରଙ୍କ ପରଲୋକ ହୋଇଛି। ଡକ୍ଟର ମିଶ୍ରଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶିକ୍ଷା, ସମାଜ ସେବା ସହ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଚଳିତ ଶିକ୍ଷାବର୍ଷରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଚଳିତ ବର୍ଷ ଶିକ୍ଷା ପ୍ରଦାନ କରାଯିବ। ଏ ସଂକ୍ରାନ୍ତ ନିୟମାବଳୀ ବିଭାଗ ପକ୍ଷରୁ ଲାଗୁ କରାଯାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଆଜି ଅପରାହ୍ନ 4:00 ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଆସନ୍ତା ମାସ 20 ତାରିଖକୁ ଆବେଦନର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ 21 ଓ 22 ତାରିଖ 2 ଦିନ ଆବେଦନପତ୍ରକୁ ସଂଶୋଧନ କରିବାର ସୁଯୋଗ ଦିଆଯାଇଛି। ଯୁକ୍ତ 2 ପରୀକ୍ଷାଫଳ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକସ୍ଥିତ ବିକାଶ ଅନୁଷ୍ଠାନ ପରିସରରେ ଆନ୍ତର୍ଜାତୀୟ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ଉଦ୍ଯାପିତ ହୋଇଛି। ଏଥିରେ ସହକାରୀ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଓ ଯୁବକମାନେ ଉତ୍ତମ ଚଳଚ୍ଚିତ୍ର ଦ୍ୱାରା ପ୍ରଭାବିତ ହେଲେ ଆଗାମୀ ଭବିଷ୍ୟତ ସୁଦୃଢ଼ ହେବ ବୋଲି ମତ ପ୍ରକାଶ କରିଛନ୍ତି। ଏ ଅବସରରେ ଛାତ୍ରଛାତ୍ରୀମାନେ 30 ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଦେଖିବାର ସୁଯୋଗ ଲାଭ କରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ହାଟ ପଡ଼ିଆରେ 96ତମ ଲବଣ ତୀର୍ଥ ସ୍ମାରକୀ ଦିବସ ପାଳିତ ହୋଇଛି। 1930 ମହାତ୍ମା ଗାନ୍ଧୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହରେ ଶତାଧିକ ସଂଗ୍ରାମୀ ଯୋଗଦେଇ ଲୁଣ ମାରିଥିବା ବିଷୟ ସ୍ମୃତିଚାରଣ କରି ସ୍ମୃତିସ୍ତମ୍ଭରେ ଆଜି ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ବିଧାୟକ ଅଶୋକ ଦାସଙ୍କ ସମେତ ସମାଜସେବୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତୀର୍ଥସ୍ତମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 80ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସମେତ ବିଭିନ୍ନ ଲୋକହିତକର ଯୋଜନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲ୍ଲାର ବିଧାୟକମାନଙ୍କ ସହ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରସ୍ଥିତ ମା' ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାର ଘଟ ପରିକ୍ରମା ଯାତ୍ରା ଅନୁଷ୍ଠିତ ହୋଇଛି। ଏ ଅବସରରେ ଯାତ୍ରାର 13 ଦିନ ତଥା ଘଟ ପରିକ୍ରମାର 11 ଦିନରେ ମା'ଙ୍କ ରଥ ପ୍ରତ୍ୟେକ ସାହିରେ ପରିକ୍ରମା କରିଛି। ରାଜବାଟୀରେ ମା' ମୋହରୀ ରାଜାଙ୍କୁ ଦର୍ଶନ ଦେଇ ବଡ଼ବଜାର ଚନ୍ଦ୍ରମା ସାହି ପରିକ୍ରମା କରି ବାଲୁଙ୍କେଶ୍ୱର ମନ୍ଦିର ଓ କେଦାରେଶ୍ୱର ମନ୍ଦିର ରାସ୍ତା ପାର କରି ଦେଶୀ ବେହେରା ସାହିରେ ପ୍ରତିଷ୍ଠା ହୋଇଥିବା ଅସ୍ଥାୟୀ ମଣ୍ଡପରେ ପ୍ରବେଶ କରିଛନ୍ତି। ବଲାଙ୍ଗୀର ଟିଟିଲାଗଡ଼ 26 ଜାତୀୟ ରାଜପଥ ମଠଖାଇ ପାହାଡ଼ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 2 ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏପର୍ଯ୍ୟନ୍ତ ମୃତକମାନଙ୍କର ପରିଚୟ ମିଳିପାରିନାହିଁ। ରାୟଗଡ଼ା GCT ହାଇସ୍କୁଲ ପଡ଼ିଆରେ ଆୟୋଜିତ 15 କମ୍ ଆନ୍ତଃଜିଲ୍ଲା ମୁଖ୍ୟମନ୍ତ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍ଯାପିତ ହୋଇଛି। ଏଥିରେ ରାୟଗଡ଼ା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଚମ୍ପିଅନ୍ ହୋଇଛି। ଗତ 7 ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ 8 ଦଳ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ 73ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିଅନ୍ସିପ୍ 2025 ଉଦ୍ଯାପିତ ହୋଇଛି। ଗତକାଲି ଅନୁଷ୍ଠିତ ଫାଇନାଲରେ ପୁରୁଷ ବର୍ଗରେ ପଞ୍ଜାବ ପୁଲିସ ଦଳ ଚମ୍ପିଅନ୍ ହୋଇଥିବାବେଳେ CRPF ପୁଲିସ ଦଳ ରନର୍ସଅପ୍ ହୋଇଛି। ସେହିଭଳି ମହିଳା ବର୍ଗରେ CRPF ପୁଲିସ ଦଳ ଚମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବାବେଳେ SSP ପୁଲିସ ଦଳ ରନର୍ସଅପ୍ ହୋଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଆସନ୍ତା 4 ପର୍ଯ୍ୟନ୍ତ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହି ସମୟ ମଧ୍ୟରେ କୁଆପଥର ମାଡ଼ ସହ କେତେକ ସ୍ଥାନରେ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ 9 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ନୟାଗଡ଼, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଗତକାଲି କଟକରେ ସର୍ବାଧିକ 87.8 mm ବର୍ଷା ରେକର୍ଡ କରାଯାଇଥିବାବେଳେ ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ ଆଦି ଜିଲ୍ଲାରେ ମଧ୍ୟ ବର୍ଷା ହୋଇଯାଇଛି। ଅପରପକ୍ଷରେ ଆସନ୍ତା ମୌସୁମୀ ଋତୁରେ ସ୍ୱାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ, ବିଭିନ୍ନ ସଡ଼କ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ। ମିଶନ ଶକ୍ତି ଗୃହ ଓ ମିଶନ ଶକ୍ତି ବଜାର ମହିଳାଙ୍କ ପାଇଁ ରୋଜଗାରର ମାର୍ଗ ଉନ୍ମୁକ୍ତ କରିଛି, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜିଠୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 4 ପର୍ଯ୍ୟନ୍ତ ଝଡ଼ବର୍ଷାର ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଦେଖି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।